ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଭାରତକେ ବିକଶିତ ରାଷ୍ଟ୍ରତି ବଦଲାବାର ଲକ୍ଷ୍ୟ ପୂରା କରବାର ଲାଗି ସମର୍ପିତ ହେବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସ୍ୱାଧୀନତା ଦିବସ ଆଗନୁ ଦେଶବାସୀଙ୍କୁ କଲେ ସମ୍ବୋଧନ। ଆଇବାକାଲି ଦେଶ ପାଳନ କରବା 80ତମ ସ୍ୱାଧୀନତା ଦିବସ। ଐତିହାସିକ ଲାଲକିଲ୍ଲାଠାରେ ଆଇବାକାଲି ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରନ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର 17 ଜଣଙ୍କୁ ପୁଲିସ ସେବା ପୁରସ୍କାର ମିଳିବା ଘୋଷଣା କଲେ କେନ୍ଦ୍ର ସରକାର। ଆଉ ରାଜ୍ୟର ସବୁ ସହର ଆର୍ ଗାଁ ଇଲାକାନ 1000 4G BSNL ମୋବାଇଲ ଟାୱାର ସ୍ଥାପନା କରିବେ ସରକାର। ଏଥର ପୁରା ଖବର। ଗୋଟିଏ ସମାବେଶୀ ଦେଶପ୍ରେମର ଭାବନା ସହିତ ଭାରତକେ ବିକଶିତ ରାଷ୍ଟ୍ରତି ବଦଲାବାର ଲକ୍ଷ୍ୟ ପୂରା କରବାର ଲାଗି ନିଜକେ ସମର୍ପିତ କରବାର୍କେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ଆଗନୁ ରାଷ୍ଟ୍ରପତି ଆଜି ରାଷ୍ଟ୍ର ଉଦ୍ଦେଶ୍ୟ ଅଭିଭାଷଣ ରଖିକରି ଇଟା କହିଛନ୍। ଆଜି 14 ଅଗଷ୍ଟ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ବିଭାଜନ ଲାଗି ହିଂସାତି ଜୀବନ ହରାଇଥିବା ଲାଖ ଲାଖ ଭାରତୀୟଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍। ରାଷ୍ଟ୍ରପତି କହିଛନ୍, 1947 ଅଗଷ୍ଟ 15 ଭାରତ ସ୍ୱାଧୀନ ହୋଇଥିଲା। ସ୍ୱାଧୀନତାର ସାର୍ଥକତା ହେଉଛି ଦେଶର ସବୁ ନାଗରିକ ଯେନ୍ତା ନିଜର ଆକାଂକ୍ଷା ଆର୍ ସପନ ପୂରା କରବାର୍ ଲାଗି ଉପଲବ୍ଧ ସୁଯୋଗର ସଦୁପଯୋଗ କରିପାରବେ। ହେଲେ ଦେଶବାସୀଙ୍କର ଇ ଆଶା ଆକାଂକ୍ଷା ପୂରା କରବାର ସହିତ ଭାରତକେ ପୂର୍ତ୍ତିର ଗୋଟିଏ ଆଗୁଆ ରାଷ୍ଟ୍ରତି ପରିଣତ କରବାର ଲକ୍ଷ୍ୟ ରଖିକରି ଇତାର ଭିତରେ ବହୁତଟେ ପଦକ୍ଷେପ ନିଆଯାଇଛି। ଭାରତର ଲୁକର ଲାଗିଥିବା ଦେଶର ସମ୍ବିଧାନ ଜନସହଭାଗିତାର ଭିତ୍ତି ଉପରେ ପ୍ରତିଷ୍ଠିତ। ଭାରତ ଗଣତନ୍ତ୍ରର ଜନ୍ମଭୂମି। ଦେଶବାସୀଙ୍କ ଭିତରେ ଜନସହଭାଗିତାର ଭାବନା ସବୁବେଳେ ରହିଆସିଛି ଆର୍ ନୂଆ ଉତ୍ସାହ ଉଦ୍ଦୀପନା ସହିତ ଏହି ପରମ୍ପରାକେ ଦେଶବାସୀ ଆଗେଇ ନେବାର୍ତ୍ତି ସଫଲ ହୋଇଛନ୍। ରାଷ୍ଟ୍ରପତି କହିଛନ୍, ଦେଶେ କାର୍ଯ୍ୟକାରୀ କରାଯାଇଥିବାର ଭିନ୍ ଭିନ୍ ରାଷ୍ଟ୍ରୀୟ ଜନକଲ୍ୟାଣକାରୀ ଅଭିଯାନମାନଙ୍କେ କାର୍ଯ୍ୟକାରୀ କରାବାର କ୍ଷେତ୍ରରେ ଲୁକର ସକ୍ରିୟ ସହଭାଗିତା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଇଟା ଆମର ଗଣତନ୍ତ୍ରର ଗୋଟିଏ ପ୍ରେରଣାଦାୟକ ସଫଳତା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍। ସମ୍ବିଧାନତି କାର୍ଯ୍ୟକାରିତା ବିଧାନପାଳିକା ଆର୍ ନ୍ୟାୟପାଳିକାର ଦାୟିତ୍ୱ ସ୍ପଷ୍ଟ ଭାବେ ଧାରିଛି ଯେ ଜନପ୍ରତିନିଧିମାନଙ୍କର କର୍ତ୍ତବ୍ୟ ହେଉଛି ଲୁକର ଆକାଂକ୍ଷାକେ ବିଧାନପାଳିକାଥି ରଖବାର। ଦେଶ ଆର୍ ଦେଶବାସୀଙ୍କର ସ୍ୱାର୍ଥତି ଥିବାର ନୀତିମାନଙ୍କୁ କାର୍ଯ୍ୟକାରୀ କରବାରଟା କାର୍ଯ୍ୟପାଳିକାର ଦାୟିତ୍ୱ ଆଏ। ସେନ୍ତା ସମ୍ବଳର ଅଭାବ ଲାଗି ଯେନ୍ତା କେନ୍ସି ଲୋକ ନ୍ୟାୟନୁ ବଞ୍ଚିତ ନାଇଁ ହୁଅନ୍, ସେଟାକେ ସୁନିଶ୍ଚିତ କରବାରଟା ହେଉଛି ନ୍ୟାୟିକ ବ୍ୟବସ୍ଥାର କର୍ତ୍ତବ୍ୟ। ଏହି ତିନିଟା ବର୍ଗ ନିଜ ନିଜର ସୀମା ପରିସରଥି ରହିକରି ଦେଶ ଆଉ ଦେଶର ଲୋକର କଲ୍ୟାଣ ଲାଗି ସଫଳତାର ସହିତ କାମ କରୁଛନ୍। ଇଟା ସାରା ପୃଥିବୀ ଲାଗି ଗୋଟିଏ ଉଦାହରଣ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍। ଦ୍ରୁତ ଆର୍ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରବାର ଉଦ୍ଦେଶ୍ୟ ଗଲା 10 ବର୍ଷନୁ ଅତ୍କା ସମୟ ଭିତରେ ଭିନ୍ ଭିନ୍ କ୍ଷେତ୍ରରେ ବହୁତଟେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ସେନ୍ତା ଐତିହ୍ୟ ଆର୍ ବିକାଶ ଭିତରେ ସମନ୍ୱୟକେ ପ୍ରାଥମିକତା ଦେବାର ସହିତ ଦଶନ୍ଧି ଦଶନ୍ଧି ହେଲା ବିକାଶତି ପ୍ରତିବନ୍ଧକ ସାଜିଥିବାର ବହୁତଟେ ବାଧା ଦୂର କରବାର୍ତ୍ତି ଭାରତ ସଫଳତାର ସାକ୍ଷୀ ହୋଇଛି ବୋଲି ସେ କହିଛନ୍। ଏ ସମୟ ଭିତରେ ମହିଳା ଶିକ୍ଷାକ୍ଷେତ୍ର ନୂଆ ମାନଦଣ୍ଡ ସ୍ଥାପିତ ହେବା ସହିତ 25 କୋଟିରୁ ଅତ୍କାଲ ଲୋକ ଦାରିଦ୍ର୍ୟ ସୀମାରେଖା ବାହାରକେ ଅଣାଯାଇପାରିଛି। ଇତାର ଛଡ଼ା ପୃଥିବୀର ସବୁନୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନତି ପାଖାପାଖି 59 କୋଟି ହିତାଧିକାରୀ ବ୍ୟାଙ୍କିଂ ବ୍ୟବସ୍ଥାତି ଯୋଡ଼ି ହୋଇଛନ୍। ସେମାନଙ୍କର ଭିତରୁ 32 କୋଟିରୁ ଅତ୍କା ଖାତାଧାରୀ ମହିଳା ବୋଲି ରାଷ୍ଟ୍ରପତି କହିଛନ୍।
ମହିଳାଙ୍କ ଶିକ୍ଷା କେ କ୍ଷେତ୍ର ସଫଳତାକେ ନେଇ ପ୍ରତିମାନ ସ୍ଥାପିତ ହୁଇ ହେ। 25 କରୋଡ଼ ସେ ଅଧିକ ଲୋକଙ୍କ ଗରିବୀ ସେ ମୁକ୍ତି ଦିଲାନେ ମେ ସଫଳତା ମିଳି ହେ। ବିଶ୍ୱ କି ସବସେ ବଡ଼ି ବିତ୍ତୀୟ ସମାବେଶ କି ଯୋଜନା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେ ତେହତ ଲଗଭଗ 59 କରୋଡ଼ ଖାତାଧାରକ ବ୍ୟାଙ୍କିଂ ବ୍ୟବସ୍ଥା ସେ ଜୁଡ଼ ଚୁକେ ହେ। ଉନ୍ମେ 32 କରୋଡ଼ ସେ ଅଧିକ ମହିଳା ଖାତାଧାରକ ସାମିଲ ହେ।
ସେ କହିଛନ୍, ମାହାଲିଆ ରାସନ ଯୋଗାଣ ଜରିଏ 80 କୋଟିରୁ ଅତ୍କା ଲୋକଙ୍କ ଲାଗି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଇତାର ଛଡ଼ା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନତି 60 କୋଟି ଲୋକ ଫି ବଛର 5 ଲକ୍ଷ ଟଙ୍କା ତକ ମାହାଲିଆ ସ୍ୱାସ୍ଥ୍ୟସେବା ଦିଆଯାଉଛି। କିଷାନ ସମ୍ମାନ ନିଧି ଯୋଜନା ଆଉ କିଷାନ କ୍ରେଡିଟ୍ କାର୍ଡ଼ ଜରିଏ ଚାଷୀମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍। ଶ୍ରୀମତୀ ମୁର୍ମୁ କହିଛନ୍, ଦେଶେ ରାଜପଥ ଜଲପଥ ରେଲପଥ ଆର୍ ବିମାନପଥ ବାଗିର ଆଧୁନିକ ଭିତ୍ତିଭୂମିର ଅଦ୍ଭୁତପୂର୍ବ ବିକାଶ ହୋଇଛି ଯେନ୍ଟାକି ନୂଆ ଉଦ୍ୟୋଗ ଲାଗି ସୁଯୋଗ ଆର୍ ନିଯୁକ୍ତି ସୃଷ୍ଟି କରବାର ସହିତ ନିବେଶମାନଙ୍କର ଆତ୍ମବିଶ୍ୱାସ ବିଲ୍ ବଢ଼ାବାର୍ତ୍ତି ସାହାଯ୍ୟ ଦେଇଛି। ସେ କହିଛନ୍ତି 2047 ତ ଗୋଟେ ବିକଶିତ ଭାରତ ଗଠନ ସପନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଫି ଭାରତୀୟଙ୍କର ସମାବେଶୀ ବିକାଶ ଆର୍ କଲ୍ୟାଣ। ଦେଶର ଫି ଗାଁ ସହର ଆର୍ ଫି ପରିବାରର ଲୋକେ ଅତ୍କା ସୁସ୍ଥ ସୁଖୀ ଆର୍ ସମୃଦ୍ଧ ଜୀବନଯାପନ କରବାର କାମନା କରିକି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍।
ସ୍ୱାଧୀନତା କେ ଶତାବ୍ଦୀ ବର୍ଷ 2047 ତକ ବିକଶିତ ଭାରତ କେ ନିର୍ମାଣ କେ ଲିଏ ହମ୍ ଆଗେ ବଢ଼ ରହେ ହେଁ। अंत्योदय की भावना के साथ हमारा संकल्प है कि विकास का लाभ प्रत्येक व्यक्ति तक पहुंचे। अपनी समृद्ध विरासत और स्वाधीनता संग्राम के आदर्शों को अपनाते हुए हम आधुनिक विकास के मार्ग पर अग्रसर है।
प्रधानमंत्री नरेंद्र मोदी आइबाकाल दिल्ली ऐतिहासिक लाल किला ठने जातीय पताका उत्तोलन करबार सहित देशवासी को संबोधन करबे। भारतीय वायुसेनार दुईटा MI-17 ହେଲିକପ୍ଟର ଜରିଏ ଆୟୋଜନ ଜାଗାନ ଫୁଲ୍ ଝିଣ୍ଟାଯିବା। ରାଷ୍ଟ୍ରୀୟ ଗାନ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ପହେଲା ଥର ଲାଗି ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯିବା। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ NCC କେଡେଟ୍ ଆଉ ମାଇ ଭାରତର ସ୍ୱେଚ୍ଛାସେବୀମାନେ ବନ୍ଦେ ମାତରମ୍ ଗାଇବେ। ଇତା ଋତୁରୁ ଜାତୀୟ ସଙ୍ଗୀତ ଗାନ କରାଯିବା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଆଇବାକାଲ ଭୁବନେଶ୍ୱରନ ପାଳନ କରାଯିବା। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ସମ୍ମିଳିତ ପରେଡ୍ଟି ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଲାହାଣ୍ଡିନ ଆଉ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ନ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଟି ଯୋଗଦେବେ। ସେନ୍ତା ସମ୍ବଲପୁରନ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ପୁଲିସ ଅଗ୍ନିଶମ ସେବା ହୋମଗାର୍ଡ ଆର୍ ସିଭିଲ ଡିଫେନ୍ସ ସେବାର 1057 ଜଣ କର୍ମଚାରୀଙ୍କ ଲାଗି ବୀରତ୍ୱ ଆଉ ସେବା ପଦକ ଘୋଷଣା କରିଛନ୍। ଏତାର ଭିତରେ ଓଡ଼ିଶାର 17 ଜଣଙ୍କୁ ପୁଲିସ ସେବା ପୁରସ୍କାର ମିଳିବା, 5 ଜଣଙ୍କୁ ସାହସିକତା ଆଉ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ଲାଗି ବଛାଯାଇଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଆର୍ ଉପ ଆରକ୍ଷୀ ଅଧୀକ୍ଷକ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବା, 10 ଜଣଙ୍କୁ ପ୍ରଶଂସନୀୟ ପଦକ ଲାଗି ବଛାଯାଇଛି। ସିଆଡ଼େ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଆଇବାକାଲ ସକାଳ ବେଳା ଗୃହ ବିଭାଗ ତରଫରୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଆୟୋଜନ କରାଯିବା। ଏହି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ପଦକ ପ୍ରଦାନ କରିବେ। ରାଜ୍ୟର ସବୁ ସହର ଆର୍ ଗାଁ ଇଲାକାନ 960 ଆର୍ ଭୁବନେଶ୍ୱରନ 40 4G BSNL ମୋବାଇଲ ଟାୱାର ସ୍ଥାପନା କରାଯିବା ବୋଲି BSNL ଓଡ଼ିଶା ମୁଖ୍ୟ ପ୍ରବନ୍ଧକ ଡିକେ ବେହେରା କହିଛନ୍। ସେ କହିଛନ୍ ରାଜ୍ୟର 5000 ଅତ୍କା ମାଧ୍ୟମିକ ବିଦ୍ୟାଳୟ 1100 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆର୍ 6500 ଅତ୍କା ସ୍ୱାସ୍ଥ୍ୟକେନ୍ଦ୍ରକେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସମ୍ପ୍ରସାରିତ କରାଯିବା। କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଭାରତ ନିଧି DBN ଅନୁଦାନ ପ୍ରାପ୍ତ ପ୍ରକଳ୍ପ ଆର୍ ରାଜ୍ୟ ସରକାର ଇତାର ସବୁ ଖର୍ଚ୍ଚା ଉଠାବେ ବୋଲି ଶ୍ରୀ ବେହେରା କହିଛନ୍। ସାଇବର ଅପରାଧର ମୁକାବିଲା ଛାତ୍ରଛାତ୍ରୀ ଆର୍ ଯୁଆନ ପିଢ଼ିଙ୍କୁ ସୁରକ୍ଷିତ ସଚେତନ ଆଉ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ବାର ଉଦ୍ଦେଶ୍ୟ ଓଡ଼ିଶା ପୁଲିସ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ଆର୍ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗତି ସାରା ରାଜ୍ୟ ସାଇବର ସଚେତନତା ଅଭିଯାନ ଆୟୋଜି ହୋଇଯାଇଛି। କ୍ରାଇମବ୍ରାଞ୍ଚର ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନଟି ରାଜ୍ୟର 35 ପୁଲିସ ଜିଲ୍ଲା ଅଧୀନତି ଥିବାର 20000 ଅତ୍କା ବିଦ୍ୟାଳୟ ଆର୍ 2000 ଅତ୍କା ମହାବିଦ୍ୟାଳୟ ଆଭାସୀ ଜରିଏ ସାମିଲ ହୋଇଥିଲେ। ଇତି ସାଇବର ଆର୍ଥିକ ଠକେଇ ସମିଆତି ତୁର୍ତ୍ତି ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। 1947 ଅଗଷ୍ଟ 14 ଆଜିର ଦିନେ ଦେଶ ବିଭାଜନ ହୋଇଥିଲା। ଏ ଦିନକେ ସୁର କରିକି ଦେଶେ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଘୋଷଣା ଅନୁସାରେ 2021 ଫି ବଛର ଆଜିର ଦିନେ ଏ ଦିବସ ପାଳନ କରାଯାଉଛି। ଏ ବିଭାଜନ ଖାଲି ଭୂଖଣ୍ଡର ସୀମାକେ ଧାରିଜ ନାଇଁ କରିଥିଲା, ଏଇଟା ଥିଲା ଲାଖ ଲାଖ ନିରୀହ ଲୋକର ରକତ ଲୁହ ନିର୍ବାସନ ଆଉ ନିର୍ଯାତନାର କରୁଣ ସାକ୍ଷୀ। ସୀମାର ଦୁଇ ଫାଲୁ ପାଖାପାଖି 1,40,00,000 ଲୋକ ନିଜର ଭିଟାମାଟି ସମ୍ପତ୍ତି ପରିବାର ଆଉ ଅତୀତ ସ୍ମୃତିକେ ଛାଡ଼ିକରି ଶରଣାର୍ଥୀ ହିସାବରେ ଅଲଗା ଜାଗାକେ ଯିବାରକେ ବାଧ୍ୟ ହୋଇଥିଲେ। ରାଜ୍ୟର 4 ଜିଲ୍ଲାନ ବୟଡ଼ ସ୍ଥିତି ଦେଖାଦେଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍। ସେ କହିଛନ୍ ଯାଜପୁର ଭଦ୍ରକ ବାଲେଶ୍ୱର ଆଉ ମୟୂରଭଞ୍ଜ ଜିଲ୍ଲାର 45 ପଞ୍ଚାୟତ ବୟଡ଼ ପ୍ରଭାବିତ ହୋଇଛି। ବୈତରଣୀ ନଦୀନ ବୟଡ଼ ଲାଗି ଭଦ୍ରକ ଆର୍ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି। ଆଘନୁ ହୋଇଥିବାର ଘାଇ ଦେଇକରି ବୟଡ଼ ପାଇଁ ଆସୁଛି। ଓଡ୍ରାଫ୍ର 10 ଆଉ NDRFର 7 ଦଳକେ ଉଦ୍ଧାର କାମଟି ଲଗାଯାଇଛି ବୋଲି ଶ୍ରୀ ପାଟିଲ କହିଛନ୍। ଭାରତକେ ବିକଶିତ ରାଷ୍ଟ୍ରତି ବଦଲାବାର ଲକ୍ଷ୍ୟ ପୂରା କରବାର ଲାଗି ସମର୍ପିତ ହେବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସ୍ୱାଧୀନତା ଦିବସ ଆଗନୁ ଦେଶବାସୀଙ୍କୁ କଲେ ସମ୍ବୋଧନ। ଆଇବାକାଲ ଦେଶ ପାଳନ କରବା 80ତମ ସ୍ୱାଧୀନତା ଦିବସ। ଐତିହାସିକ ଲାଲକିଲ୍ଲାଠାରେ ଆଇବାକାଲ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। और राज्यर सबु सहर आर गाँ इलाका न 1000 फोर जी BSNL मोबाइल टावर स्थापना करबे सरकार। आज आंचलिक खबर इन शेष होगा।